ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଫିଜି, ନ୍ୟୁଜିଲାଣ୍ଡ ଏବଂ ତିମୋରଲିସ୍ତେ ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ଚଳିତ ଆର୍ଥିକ ବର୍ଷ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଦାନ ଦାବି ଉପରେ ଲୋକସଭାରେ ଆଜି ହେବ ଆଲୋଚନା. 2024 ଆର୍ଥିକ ବର୍ଷରେ ରେକର୍ଡ ଗ୍ୟାସ୍ ଉତ୍ପାଦନ ସଫଳତା ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ. ରାଜ୍ୟର ସମସ୍ତ ଫସଲକୁ ଏମ୍ଏସ୍ପି ଆଧାରରେ କିଣିବାକୁ ଘୋଷଣା କଲେ ହରିୟାଣା ମୁଖ୍ୟମନ୍ତ୍ରୀ. ଏବଂ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ଭାରତ ବିପକ୍ଷରେ 32 ରନ୍ରେ ବିଜୟୀ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଗତକାଲି ସନ୍ଧ୍ୟାରେ ଯାତ୍ରା କରିଛନ୍ତି. ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ କାଳରେ ରାଷ୍ଟ୍ରପତି ପ୍ରଥମେ ଫିଜିର ନାଦିରେ ପହଞ୍ଚବେ. ଫିଜି ରାଜଧାନୀ ସୁଭାଠାରେ ରାଷ୍ଟ୍ରପତି ମୁର୍ମୁ ଫିଜି ପ୍ରତିପକ୍ଷ କାର୍ଟୋନି ଭେରେ ଏବଂ ପ୍ରଧାନମନ୍ତ୍ରୀ ସିତିଭେନି ରେବୁକାଙ୍କ ସହ ଦ୍ୱିପକ୍ଷୀୟ ବୈଠକ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି. ଫିଜି ସଂସଦକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବେ. ରାଷ୍ଟ୍ରପତି ମୁର୍ମୁ ଏହି ଦେଶ ଗସ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି. ବିକାଶୋନ୍ମୁଖୀ ଫିଜିରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର. ଏହାପରେ ରାଷ୍ଟ୍ରପତି ସେଠାରୁ 8 ଏବଂ 9 ତାରିଖ ଦୁଇଦିନ ପାଇଁ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ. ୱେଲିଂଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଶିକ୍ଷା ସମ୍ମିଳନୀରେ ଯୋଗଦେବା ସହ ନ୍ୟୁଜିଲାଣ୍ଡର ଗଭର୍ଣ୍ଣର ଜେନେରାଲ୍ ସେଣ୍ଡି କିରୋ ଏବଂ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର୍ ଲୋକ୍ସନ୍ଙ୍କ ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଆଲୋଚନା କରିବେ. ଅକ୍ଲାଣ୍ଡଠାରେ ପ୍ରବାସୀ ଭାରତୀୟଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗଦେବେ. ଗସ୍ତର ଶେଷ ପର୍ଯ୍ୟାୟରେ 10 ତାରିଖ ଦିନ ରାଷ୍ଟ୍ରପତି ତିମୋରଲିସ୍ତେ ଗସ୍ତରେ ଯାଇ ରାଷ୍ଟ୍ରପତି ଜୋସ୍ ରାମୋସ୍ ହୋର୍ତ୍ତା ଏବଂ ପ୍ରଧାନମନ୍ତ୍ରୀ କେ ରାଲା ଜନାନା ଗୁସ୍ମାଓଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ରାଷ୍ଟ୍ରପତିଙ୍କର ଏହି ଗସ୍ତର ଉଦ୍ଦେଶ୍ୟ ହୋଇଛି ଭାରତର ପ୍ରାଚ୍ୟ ନୀତି ଏବଂ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କକୁ ଦୃଢ଼ୀଭୂତ କରିବା. ଲୋକସଭାରେ ଆଜି 2024-25 ବର୍ଷ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଦାନ ଦାବି ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି. ସେହିଭଳି ଗୋଆ ରାଜ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁସୂଚିତ ଜନଜାତି ପ୍ରତିନିଧିତ୍ୱ ବିଲ୍ 2024 ଆଗତ ହୋଇପାରେ. ରାଜ୍ୟସଭାରେ ତୈଳ କ୍ଷେତ୍ର ନିୟନ୍ତ୍ରଣ ଓ ବିକାଶ ସଂଶୋଧନ ବିଲ୍ 2024 ଆଗତ ହୋଇପାରେ. କୃଷି ମନ୍ତ୍ରଣାଳୟ କାର୍ଯ୍ୟକାରିତା ଉପରେ ମଧ୍ୟ ଆଜି ଗୃହରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି. 2024 ଆର୍ଥିକ ବର୍ଷରେ ଭାରତ 36.43 ବିଲିୟନ୍ କ୍ୟୁବିକ୍ ମିଟର ବିସିଏମ୍ ଗ୍ୟାସ୍ ଉତ୍ପାଦନ କରିଛି, ଯାହାକି 2021 ଆର୍ଥିକ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ ରହିଛି. ସେହି ଆର୍ଥିକ ବର୍ଷରେ 28.7 ବିସିଏମ୍ ଗ୍ୟାସ୍ ଉତ୍ପାଦିତ ହୋଇଥିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶକ୍ତି କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତାକୁ ପ୍ରଶଂସା କରିଛନ୍ତି. ଏହି ରେକର୍ଡ ଗ୍ୟାସ୍ ଉତ୍ପାଦନ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି. ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି. ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଏ ସଂକ୍ରାନ୍ତୀୟ ସାମାଜିକ ଗଣମାଧ୍ୟମ ପୋଷ୍ଟ ପରିପ୍ରେକ୍ଷୀରେ ଶ୍ରୀ ମୋଦି ଏହା କହିଛନ୍ତି. ଗ୍ୟାସ୍ ଉତ୍ପାଦନରେ 2026 ଆର୍ଥିକ ବର୍ଷରେ ଭାରତ 45.3 ବିସିଏମ୍ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି. ମନ୍ତ୍ରୀ ଶ୍ରୀ ପୁରୀ ଗତମାସରେ ସୂଚନା ଦେଇ କହିଥିଲେ ଭାରତରେ ପେଟ୍ରୋଲ ଦର ହ୍ରାସ ପାଇଥିବା ବେଳେ ପଡ଼ୋଶୀ ଦେଶରେ ଏହା ବୃଦ୍ଧି ପାଇଛି। ମଧ୍ୟପ୍ରଦେଶର ମନ୍ଦିର ପାଚେରୀ ଭୁଷୁଡ଼ିବା ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ମୃତକଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, ପ୍ରବଳ ବର୍ଷା ଯୋଗୁଁ ଗତକାଲି ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ଶାହପୁର ଗ୍ରାମରେ ଏକ ମନ୍ଦିର ପରିସରରେ ଧାର୍ମିକ ସମାବେଶ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଜ୍ୟର ସମସ୍ତ ଫସଲକୁ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ କିଣିବାକୁ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନି ଘୋଷଣା କରିଛନ୍ତି। କୁରୁକ୍ଷେତ୍ରଠାରେ ଆୟୋଜିତ ବିଜେପିର ବିଜୟ ଶଙ୍ଖନାଦ ରାଲିକୁ ସମ୍ବୋଧନ କରି ଶ୍ରୀ ସାଇନି କହିଛନ୍ତି ରାଜ୍ୟ ସରକାର ବର୍ତ୍ତମାନ ଏମ୍ଏସ୍ପି ଆଧାରରେ 14 ପ୍ରକାର ଶସ୍ୟ କିଣୁଛନ୍ତି। 133 କୋଟିର ଆବିଆନା ନାମରେ ପରିଚିତ କେନାଲ ଜଳସେଚନ ଶୁଳ୍କ ଛାଡ଼ କରିବାକୁ ନିଷ୍ପଭି ନିଆଯାଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଶୁଳ୍କକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମଧ୍ୟ ନିଷ୍ପଭି ଗ୍ରହଣ କରାଯାଇଛି। ଏହାଦ୍ୱାରା କୃଷକଙ୍କର ବାର୍ଷିକ 54 କୋଟି ଟଙ୍କାର ସଞ୍ଚୟ ହୋଇପାରିବ। ଗତ 2023 ପୂର୍ବରୁ ରୋହତକ ନୁହ ଫତେହବାଦ ଏବଂ ସିର୍ସାରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ନେଇ କୃଷକଙ୍କୁ କ୍ଷତିପୂରଣ ବାବଦରେ ବକେୟା ଥିବା 137 କୋଟି ଟଙ୍କା ଏକ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବ ବୋଲି ଶ୍ରୀ ସାଇନି ଘୋଷଣା କରିଛନ୍ତି। ଏହି ଅର୍ଥରାଶି କୃଷକଙ୍କ ଜମାଖାତାକୁ ସିଧାସଳଖ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। କେରଳର ୱାଇନାଡ ପୁଥୁଥୁମାଲାରେ ଗତକାଲି ରାତିରେ ଚିହ୍ନଟ ହୋଇପାରିନଥିବା 8ଟି ମୃତଦେହକୁ ପୋତି ଦିଆଯାଇଛି। ମେପାଡ଼ିରୁ ପ୍ରାୟ 15 କିଲୋମିଟର ଦୂର ପୁଥୁଥୁମାଲା ସ୍ଥିତ ଶ୍ମଶାନକୁ ଏହି ମୃତଦେହଗୁଡ଼ିକୁ ନିଆଯାଇଥିଲା। ଅନ୍ତିମ ସଂସ୍କାରର ଏକ ଅଂଶସ୍ୱରୂପ ସେଠାରେ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ଅନ୍ୟପକ୍ଷରେ ସଶସ୍ତ ବାହିନୀ ନେତୃତ୍ୱରେ ଗତକାଲି ଷଷ୍ଠ ଦିନ ପାଇଁ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ମାଲ୍ଲାପୁରମ୍ର ନିଲାମ୍ବୁରରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ଖଣ୍ଡବିଖଣ୍ଡିତ ଅଂଶକୁ ସୁଚପଡ଼ା ଜଳପ୍ରପାତ ନିକଟରୁ ଉଦ୍ଧାର କରାଯାଇଛି। ମୃତଦେହଗୁଡ଼ିକୁ ଖୋଜିବା ଲାଗି ଡ୍ରୋନ୍ କ୍ୟାମେରାର ସହାୟତା ନିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଗଭର୍ଣ୍ଣମେଣ୍ଟ ଏଫର୍ଟସ୍ ଫର୍ ସ୍କିଲିଂ ଇଣ୍ଡିଆ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ଅତୁଲ କୁମାର ତିୱାରୀ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏନ୍ଏସ୍ଡିସି ଇଣ୍ଟରନ୍ୟାସନାଲ୍ ପରିଚାଳନା ନିର୍ଦ୍ଦେଶକ ବେଦମଣି ତିୱାରୀ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଏବଂ 011-233-1444 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890-940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଜି ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଏହା ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆର୍ ଅଫିସିଆଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଏଥର କିଛି ସମ୍ଭାଦ ପ୍ୟାରିସ୍ ଅଲମ୍ପିକ୍ ସମ୍ପର୍କରେ। ପୁରୁଷ ହକି ପ୍ରତିଯୋଗିତାରେ ଭାରତ ସେମିଫାଇନାଲ୍ରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲ୍ରେ ଗତକାଲି ବ୍ରିଟେନ୍କୁ ସୁଟ୍ଆଉଟ୍ରେ 4-2 ଗୋଲ୍ରେ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ 1-1 ଗୋଲ୍ରେ ଖେଳ ଅମୀମାଂସିତ ଭାବେ ଶେଷ ହେବାରୁ ସୁଟ୍ଆଉଟ୍ର ନିଷ୍ପଭି ନିଆଯାଇଥିଲା। ପୁରୁଷ ବ୍ୟାଡ୍ମିଣ୍ଟନ ସେମିଫାଇନାଲ୍ ପ୍ରତିଯୋଗିତାରେ ଲକ୍ଷ୍ୟ ସେନ୍ ପରାସ୍ତ ହୋଇଛନ୍ତି। ବିଶ୍ୱର 2 ନମ୍ଘର ମାନ୍ୟତାପ୍ରାପ୍ତ ଖେଳାଳି ତଥା ଟୋକିଓ ଅଲମ୍ପିକ୍ ସ୍ୱର୍ଣ୍ଣପଦକ ବିଜେତା ଡେନ୍ମାର୍କର ଭିକ୍ଟର ଆଗ୍ଜେଲ୍ସେନ୍ଙ୍କଠାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସେ ହାରିଯାଇଥିଲେ। ମହିଳା ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ 75 କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଲଭ୍ଲିନା ବୋରଗାହେଁ ପରାସ୍ତ ହୋଇଛନ୍ତି। ମହିଳା 3000 ମିଟର ଷ୍ଟିପଲ୍ ଚେଜ୍ରେ ପାରୁଲ୍ ଚୌଧୁରୀ ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଆଜିଠାରୁ କୁସ୍ତି ପ୍ରତିଯୋଗିତା ଆରମ୍ଭ ହେଉଛି। ଦୂରଦର୍ଶନ 4ଟି ନୂଆ ଟେଲିଭିଜନ କାର୍ଯ୍ୟକ୍ରମର ଘୋଷଣା କରିଛି। ଏ ସମସ୍ତ ଶୋ'ଗୁଡ଼ିକ ଅଗଷ୍ଟ ପ୍ରଥମ ଭାଗରେ ପ୍ରିମିୟର ନିମନ୍ତେ ନିର୍ଦ୍ଧାରିତ କରାଯାଇଛି, ଯାହାକି ଦୂରଦର୍ଶନର ସହ୍ୟାଦ୍ରୀ ଏବଂ ରାଷ୍ଟ୍ରୀୟ ଚ୍ୟାନେଲ୍ରେ ପ୍ରସାରିତ ହେବ। ଦୂରଦର୍ଶନ ମୁମ୍ବାଇର ପ୍ରମୁଖ ସନ୍ଦୀପ ସୁଦ୍ କହିଛନ୍ତି ଏହି ନୂଆ ଶୋ'ଗୁଡ଼ିକର ନାମ ଆମ୍ଚି ଅନନ୍ୟା, ଆମ୍ଚି ହେ ଆମ୍ଚି ହି, ବଚୁ ଆନନ୍ଦେ ଏବଂ ହମ୍ ତୋ ମିଡିଲ୍ କ୍ଲାସ୍ ହେ। ଏହି ନୂତନ କାର୍ଯ୍ୟକ୍ରମ ସାଂସ୍କୃତିକ ଐତିହ୍ୟର ଉତ୍ସବ ପାଳନ କରିବା, ସାହିତ୍ୟିକ ଉତ୍କୃଷ୍ଟତାକୁ ଅଗ୍ରାଧିକାର ଦେବା ଏବଂ ମନକୁ ଛୁଇଁଯାଉଥିବା ମନୋରଞ୍ଜନ ପ୍ରଦାନ କରିବା ପ୍ରତି ଦର୍ଶାଉଛି। ଭାରତ ଶ୍ରୀଲଙ୍କା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଗତକାଲି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କା 32 ରନ୍ରେ ବିଜୟୀ ହୋଇଛି। କଲମ୍ବୋର ପ୍ରେମଦାସ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ବଲ୍ରେ ୱିକେଟ୍ ହରାଇଥିଲେ ମଧ୍ୟ ଶ୍ରୀଲଙ୍କା 9 ୱିକେଟ୍ରେ 240 ରନ୍ ସଂଗ୍ରହ କରିଥିଲା। 241 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 42 ଓଭର 2ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 208 ରନ୍ କରିବାକୁ ସକ୍ଷମ ହୋଇଥିଲା। ଶ୍ରୀଲଙ୍କାର ସ୍ୱିନର ଜେଫ୍ରି ଭାନ୍ଦର୍ସେ 33 ରନ୍ ବିନିମୟରେ 6ଟି ୱିକେଟ୍ ଅକ୍ତିଆର କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଆସନ୍ତା 7 ତାରିଖ ଦିନ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଫିଜି, ନ୍ୟୁଜିଲାଣ୍ଡ ଏବଂ ତିମୋର ଲିସ୍ତେ ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ଆର୍ଥିକ ବର୍ଷ ପାଇଁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଦାନ ଦାବି ଉପରେ ଲୋକସଭାରେ ଆଜି ହେବ ଆଲୋଚନା। 2024 ଆର୍ଥିକ ବର୍ଷରେ ରେକର୍ଡ ଗ୍ୟାସ୍ ଉତ୍ପାଦନ ସଫଳତା ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ଭାରତ ବିପକ୍ଷରେ 32 ରନ୍ରେ ବିଜୟୀ।